ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ରାଜ୍ୟ ସରକାରଙ୍କ ତରଫୁ ବାହାରିଲା ଅର୍ଥନୈତିକ ସର୍ଭେ ରିପୋର୍ଟ 2023-24। ଓଡ଼ିଶାର ଅର୍ଥନୀତି 8.5% ବଢ଼ବା ବୋଲି ସରକାରଙ୍କର ଆକଳନ। ବିଧାନସଭାର ଉପବାଚସ୍ପତି ହେଲେ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ। ରେଲ ବଜେଟ୍ ଥି ଓଡ଼ିଶାକେ ମିଳିଛେ 10,586 କୋଟି ଟଙ୍କା, କହିଲେ ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ଶ୍ରୀମନ୍ଦିର ଚାଲିଛେ ଶ୍ରୀଜୀଉଙ୍କର ବନକ ଲାଗି ନୀତି, ଆଉ ମୌସୁମୀ ସକ୍ରିୟ ଥିବାରୁ ରାଇଜେ ଲାଗି ରହିଛେ ବର୍ଷା। ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜିଲ୍ଲାନ ଆଇବାକାଲ ହେଇପାରେ ଜବର ବର୍ଷା। ଏଥର ପୂରା ଖବର। 2023-24 ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି 8.5% ବଢ଼ବା ବୋଲି ରାଜ୍ୟ ସରକାର ଆକଳନ କରିଛନ୍। ଶିଳ୍ପ ଆର୍ ସେବା କ୍ଷେତ୍ରର ବହୁତଟେ ଅଭିବୃଦ୍ଧି ଲାଗି ଏଟା ସମ୍ଭବ ହୋଇପାରିଛି ବୋଲି ରାଜ୍ୟ ସରକାରଙ୍କ ତରଫୁ ବାହାରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ 2023-24 ସୂଚନା ମିଳିଛି। ରିପୋର୍ଟ ଅନୁସାରେ ରାଜ୍ୟର ମୁଣ୍ଡପିଛା ଆୟ 1,61,437 ଟଙ୍କା ପହଞ୍ଚିଛି। ସେନ୍ତା 2015-16 ମସିହାନୁ 2019-21 ମସିହା ଭିତରେ ରାଇଜେ 62 ଲକ୍ଷରୁ ଅଧିକା ଲୋକ ବହୁମୁଖୀ ଦାରିଦ୍ର୍ୟନୁ ମୁକ୍ତ ହୋଇଛନ୍। କୃଷି କ୍ଷେତ୍ର ଥିଭିଲ 3.5% ଅଭିବୃଦ୍ଧି ହେବା ବୋଲି ଆକଳନ କରାଯାଇଛି। ସେନ୍ତା ରାଇଜେ ସେବା କ୍ଷେତ୍ର ଥି ଅଭିବୃଦ୍ଧି ଆଉ ନିଯୁକ୍ତି ଲାଗି ପର୍ଯ୍ୟଟନ କ୍ଷେତ୍ରର ବହୁଟେ ସମ୍ଭାବନା ରହିଛି। ରାଜ୍ୟର ପର୍ଯ୍ୟଟନକେ ଶିଖର ଥି ପହଞ୍ଚାବାର ଲାଗି ଅଧିକା ପୁଞ୍ଜି ବିନିଯୋଗ କରବାର ଦରକାର ଅଛି। ରାଜ୍ୟ 2022-23 ଆର୍ଥିକ ବର୍ଷରେ 141.4 ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ସେନ୍ତା ପ୍ରାଣୀ ସମ୍ପଦ ଆଉ ମାଛ ଉତ୍ପାଦନ ଭିଲ୍ ବଢ଼ିଛି ବୋଲି ରିପୋର୍ଟ ଥି କୁହାଯାଇଛି। ସେଆଡ଼େ ଦେଶର ମୋଟ ଖଣିଜ ଉତ୍ପାଦନ ଥି ରାଜ୍ୟର 41.9% ଅବଦାନ ରହିଛି। 2022-23 ଆର୍ଥିକ ବର୍ଷରେ ରାଜ୍ୟର ଖଣିଜ ରାଜସ୍ୱ 38,075 କୋଟି ଟଙ୍କା ଥି ପହଞ୍ଚିଛି। ରିପୋର୍ଟ ଅନୁସାରେ ଓଡ଼ିଶା ଦେଶର 5 ନମ୍ବର ବଡ଼ ସଡ଼କ ନେଟୱର୍କ ହୋଇଛି। ହେଲେ ଦୁର୍ଗମ ଇଲାକାକେ ସଡ଼କ ଯୋଗାଯୋଗ ଥି ଉନ୍ନତି ଆଣବାର ଦରକାର ଅଛି। ସେନ୍ତା ବିଦ୍ୟାଳୟ ସ୍ତର ଥି ମୋଟ ନା ଲେଖା ଅନୁପାତ ସର୍ବଭାରତୀୟ ହାରନୁ କମ୍ ରହିଛି। ମହିଳା ସାକ୍ଷରତା କ୍ଷେତ୍ର ଥି ଅଗ୍ରଗତି ହୋଇଛି। 2022-23 ଆର୍ଥିକ ବର୍ଷରେ ସାକ୍ଷରତା ହାର ବଢ଼ିକରି 73.6% ପହଞ୍ଚିଛି ବୋଲି ରିପୋର୍ଟ ଥି ଦର୍ଶାଯାଇଛି। ରାଜ୍ୟ ବିଧାନସଭାର ଆଜି 3 ନମ୍ବର ଦିନେ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗା ଲାଗି ଗୃହର ପ୍ରଶ୍ନକାଲ ଆର୍ ଶୂନ୍ୟକାଲ ନାଇଁ ଚାଲିପାରି। 3ଟା ଖେପେ ବାଚସ୍ପତି ସୁରମା ପାଢ଼ୀ ଉପରବେଲା 4 ବଜେ ତ ଗୃହକେ ମୁଲତବୀ ଘୋଷଣା କରିଥିଲେ। ଇତାର ଉତ୍ରୁ ଏଚ୍ଏନ୍ ଗୃହନ ରାଜ୍ୟପାଳଙ୍କର ଅଭିଭାଷଣକେ ନେଇକରି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବାର ଆମର ସମ୍ଭାଦଦାତା ଜଣାଇଛନ୍ତି। ବିଧାନସଭାର ଉପବାଚସ୍ପତି ଭାବେ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ଶଙ୍କର ସହମତି ଥି ନିର୍ବାଚିତ ହୋଇଛନ୍। ଇ ବାବଦେ ବାଚସ୍ପତି ସୁରମା ପାଢ଼ୀ ଆଜି ତାଙ୍କର ନାଁ ଗୃହନ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଭୋଇଙ୍କୁ ଶଙ୍କର ସହମତି ଥି ଉପବାଚସ୍ପତି କରବାରକେ ଗୃହନ ପ୍ରସ୍ତାବ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ସମର୍ଥନ ଜଣାଇଥିଲେ। ଇତର ଉତ୍ରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ତାଙ୍କୁ ସମର୍ଥନ ଜଣାବାର ଶୁଭେଚ୍ଛା ଜଣାଇଥିଲେ। ଉପବାଚସ୍ପତି ଭାବେ ନିର୍ବାଚିତ ହେବାର ଉତ୍ରୁ ଶ୍ରୀ ଭୋଇ ଗୃହର ମର୍ଯ୍ୟାଦା ରକ୍ଷା କରବାର ଥି ସଭେ ଯତ୍ନବାନ ହେବାର ଉଚିତ ବୋଲି କହିଛନ୍। ରେଲ ବଜେଟ୍ ଥି ଓଡ଼ିଶା ଲାଗି 10,586 କୋଟି ଟଙ୍କାର ଅନୁଦାନ ଦିଆଯାଇଛି ବୋଲି ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଇତାର ସଙ୍ଗେ 59ଟା ରେଲ ଷ୍ଟେସନକେ ଅମୃତ ଭାରତ ଷ୍ଟେସନ ଯୋଜନା ଥି ସାମିଲ କରାଯାଇଛି। ସେ କହିଛନ୍ ଯେ ଆଘର ସରକାର ସମୟ ଥି ଓଡ଼ିଶାକେ 838 କୋଟି ଟଙ୍କା ମିଳୁଥିଲା, ହେଲେ ଏଛେନ୍ ଓଡ଼ିଶାକେ ଆଘରନୁ 12 ଗୁଣ ଅଧିକା ଅନୁଦାନ ମିଳୁଛି। ଓଡ଼ିଶାନ ଏଛେନ୍ 40ଟା ଭିନ୍ ଭିନ୍ ରେଲ ପ୍ରକଳ୍ପ କାମ ଜାରି ରହିଛି। ଗଲା 10 ବର୍ଷ ଭିତରେ 427ଟା ଫ୍ଲାଇଓଭର ଆର୍ ଅଣ୍ଡରପାସ୍ ତିଆରି ହୋଇଛି। ଇତାର ସଙ୍ଗେ ଓଡ଼ିଶାନ 100% ବିଦ୍ୟୁତିକରଣ ହୋଇଛି ବୋଲି ରେଳମନ୍ତ୍ରୀ ଆଜି ଗଣମାଧ୍ୟମକେ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଆଉ ଥରେ ଖୁସିର ଖବର, ଓଡ଼ିଶାରେ ଏଥର ରେକର୍ଡ ଆଲୋକେସନ ହୋଇଛି 10,586 କୋଟି ଟଙ୍କା। ଆପଣ ଦେଖନ୍ତୁ, କଣ୍ଟିନ୍ୟୁଅସ୍ଲି ପ୍ରାଇମ୍ ମିନିଷ୍ଟର ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଓଡ଼ିଶା ପ୍ରତି ବହୁତ, ଓଡ଼ିଶାରେ ରେଲୱେ ପ୍ରତି ବହୁତ ଆଗ୍ରହ ରହିଛି। ବହୁତ ସେ କଣ୍ଟିନ୍ୟୁଅସ୍ଲି ଓଡ଼ିଶାରେ ପ୍ରୋଜେକ୍ଟ ଉପରେ ନିଜେ ରିଭ୍ୟୁ କରନ୍ତି, ଦେଖନ୍ତି ନିଜେ ଖୁସିର କଥା 10,586 crore ତତ୍ସହିତ ପ୍ରୋଜେକ୍ଟର ଏକ୍ସିକ୍ୟୁସନ୍ ବି ବହୁତ ବେଶି ଆଗାଇଲାଣି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଆଜି ରାତି 8:30 ରାଜ୍ୟ କ୍ୟାବିନେଟ୍ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ବିଧାନସଭାନ ଆଇବାକାଇଲ୍ ବଜେଟ୍ ଉପସ୍ଥାପନ ହେବାର ଆଗନୁ ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏଥି 4-5 ବିଷୟ ଉପରେ ନିଷ୍ପତ୍ତି ନିଆଯିବା ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରନ ଆଜି ମହାପ୍ରଭୁଙ୍କର ବନକ ଲାଗି ନୀତି ଚାଲିଛି। ଦ୍ୱିତୀୟ ଭୋଗ ମଣ୍ଡପ ଉତ୍ରୁ ଏହି ନୀତି ମୂଲ ହୋଇଛି। ନୀତି ସମୟଥି ମହାପ୍ରଭୁଙ୍କର ଦର୍ଶନ ଉପରେ କଟକଣା ରହିଛି। ଏଥିଲାଗି ବେଲବୁଡ଼ର 6 ରାତି 10 ତକ ସାଧାରଣ ଲୋକ ମହାପ୍ରଭୁଙ୍କର ଦର୍ଶନ ନାଇଁ କରିପାରନ୍। ଏ ବାବଦେ ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ମିଳିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇକରି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଆଜି ସୂଚନା ଦେଇଛନ୍। ସେ କହିଛନ୍ ଯେ ରତ୍ନଭଣ୍ଡାର ଗଣତି ମଣତି କରବାର ଲାଗି ମାର୍ଗଦର୍ଶିକା ବନାସରିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ ସଂସ୍ଥା ଏଏସ୍ଆଇ ରତ୍ନଭଣ୍ଡାରର ମରାମତି କରିକି ପ୍ରମାଣପତ୍ର ଦେବାର ଉତ୍ରୁ ଗଣତି ମଣତି ହେବା ବୋଲି ସେ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 112 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଥି ପ୍ରଧାନମନ୍ତ୍ରୀ ଲୋକଙ୍କଠାନୁ ଆଇବା 26 ତକ ମତାମତ ଆହ୍ୱାନ କରିଛନ୍। ଇତର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-1178-00 କେ ଡାଏଲ କରିକି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଫିଲ୍ ଶୁଣାଯାଇ ପାର୍ବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପାଖର ଅଗ୍ରସେନ ଭବନଠାରେ ଭାରତୀୟ ମଜଦୁର ସଂଘର 70 ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷତା କରିକି କହିଛନ୍ତି ଯେ ମଜଦୁର ସଂଘର ଅଧିକାର ଆର୍ ନ୍ୟାୟ ଲାଗି ଲଢ଼େଇ କରିବାର ଲାଗି ଚେଷ୍ଟା ଜାରି ରହିଛି। କର୍ମକ୍ଷେତ୍ରନ ମହିଳାମାନଙ୍କର ଉପରେ ନିର୍ଯାତନା ବିଷୟଥି ଆଜି ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗୋଟିଏ ଦିନିକିଆ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣର ଦୁଷ୍ମନ୍ତ ବେହେରା ଆର୍ ଆଇନଜୀବୀ ପୁଷ୍ପାରାଣୀ ମହାପାତ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାନ 78 ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଲାଗି ଆଜି ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହଠାରେ ହୋଇଯାଇଛି। ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂହ ସ୍ୱାଧୀନତା ଦିବସ ଉତ୍ସବର କାର୍ଯ୍ୟକ୍ରମ ବାବଦେ ଉପସ୍ଥିତ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ପାଲଝର ପାଖର ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଆଉ ଉନ୍ନୟନ ପ୍ରତିଷ୍ଠାନଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କିଚେନ୍ ଗାର୍ଡେନ୍ ବାବଦେ ଗୋଟିଏ କର୍ମଶାଳା ଆୟୋଜ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲାର 25 ଉଚ୍ଚ ବିଦ୍ୟାଳୟ ଆର୍ 25 ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ସ୍କୁଲ୍ମାନଙ୍କେ କିଚେନ୍ ଗାର୍ଡେନ୍ ସ୍ଥାପନା ଲାଗି ଥିବା ସରକାରୀ ଯୋଜନା ଆର୍ କୌଶଳ ବାବଦେ ଟ୍ରେନିଂ ଦିଆଯାଇଥିଲା। ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଆର୍ ଉନ୍ନୟନ ପ୍ରତିଷ୍ଠାନର ସହକାରୀ ନିର୍ଦ୍ଦେଶକ ଡକ୍ଟର ଅରୁଣ କୁମାର ପାଣ୍ଡେ ଆର୍ ଅଲଗା କୃଷି ବିଜ୍ଞାନୀମାନେ କିଚେନ୍ ଗାର୍ଡେନ୍ ସ୍ଥାପନା ବାବଦେ ତାଲିମ ଦେଇଥିଲେ। ରାଜ୍ୟ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି। ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବରଗଡ଼ ସହିତ ବାକି ଜିଲ୍ଲାମାନଙ୍କେ ବର୍ଷା ହୋଇଛି। ବରଗଡ଼ ଜିଲ୍ଲାନ ଆଜି ମୋଟ 800 ବର୍ଷା ରେକର୍ଡ କରାଯାଇଛି। ବର୍ଷା ଲାଗି ଜିଲ୍ଲାର ଖାଲ ଇଲାକାମାନଙ୍କେ ପାଣି ଜମିଛି। ସେନ୍ତା ପାଇକମାଲନୁ ଝାରବନ୍ଦ ଯାଇଥିବା ରାସ୍ତାର ସନ୍ଦାଦର ଅମ୍ଠି ଆର୍ ବୈତାଲିଠାରେ ବ୍ରିଜ୍ ଉପରେ ପାନ୍ ବହିବାରୁ ଗାଡ଼ି ମଟର ଚଳାଚଳଥି ବାଧା ହୋଇଛି। ବୌଦ୍ଧ ଜିଲ୍ଲାନ ଗଲା 3 ହେଲା ଲଗାତାର ବର୍ଷା ହୋଇଥିବାରୁ ଲୋକମାନଙ୍କର ଘରମାନଙ୍କେ ପାନ୍ ପଶିଯାଇଛି। ସହରର ଖଦାଲ ସାହି, ହରିଜନ ସାହି ଆର୍ ଅଲଗା ଇଲାକାମାନଙ୍କେ ଭିଲ୍ ବର୍ଷା ପାଇଁ ଜମିକରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଆଡ଼େ ଆଇବାକାଲ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 13 ଜିଲ୍ଲାନ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ତରଫୁ ବାହାରିଲା ଅର୍ଥନୈତିକ ସର୍ଭେ ରିପୋର୍ଟ 2023-24 ବିଧାନସଭାର ଉପବାଚସ୍ପତି ହେଲେ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ। ରେଲ ବଜେଟ୍ଠି ଓଡ଼ିଶାକେ ମିଳିଛି 10,586 କୋଟି ଟଙ୍କା କହିଲେ ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଉ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟ ଲାଗି ରହିଛି ବର୍ଷା। ପଶ୍ଚିମ ଓଡ଼ିଶାର ବଡ଼ଭାଗି ଜିଲ୍ଲା ନ ଆୟପାକାଏଲ ହୋଇପାରେ ଜବର ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।